ओम शांति। 6/6/2024 आजर साकार महावाक्य मिठे बच्चे शिव बाबा बगीचार मालिक अटंति तेणु एही मालिकों निकट को तुम्हें मालिक माने भल भल सुगंधयुक्त फूल अर्थात आत्मा मानंको आणिबाकु हेबो। एभली फूल गुड़ी को आनो नहीं जे कि मौली जाइथिबो। प्रश्न, बाबांकर दृष्टि केऊ पिला मानंको उपरे पडुछि कहा उपरे पडो नहीं? उत्तर, जेऊ माने उत्तम सुगंध प्रदान करुथिबा फूल सबु अछंती बा अनेक कंटा गुड़ी को फूल करिवार सेवा करुछंती सेमानंकु देखी बाबा खुशी होई थांती एवं सही मानंक उपरे ही बाबांकर दृष्टि पड़ी थाए। किंतु जेऊ मानंकर वृत्ति खराब दृष्टि धोकाबाज सही मानंक उपरे बाबांकर दृष्टि भी पड़ी न थाए। बाबा तो कहिबे पिला माने निजे फूल होई अनेकंकु फूल कर तेबे जाई तुमको बुद्धिवान माली कहा जीवो। ओम शांति। बागवान बाबा अर्थात बगीचार मालिक निजर फूल मानंकु देखुछंती कारण अन्य समस्त सेवा केन्द्र रे तो फूल एवं माली अछंती किंतु एठाकु तुमे बगीचार मालिकंक निकट को आसुछ निजर सुगंध वितरण करिवा पाई तुमे माने फूल अट। तुमे मध्य जानिछ एवं बाबा मध्य जानिछंती जे कंटार जंगल अर्थात बेकारी दुनियार बीज रूप हेउछि रावण। एमिति देखिबाकु गले तो सारा वृक्षर बीज रूप जणे ही अटंती किंतु फूल बगीचा को कंटार जंगल रे परिवर्तनकारी तो केही निश्चित थिबे से हेउछि रावण। तेबे विचार कर बाबा ठीक बुझाउछंती ना देवता रूपी बगीचार बीज रूप हेले बाबा। तुमे एबे देवी देवता हेउछ ना एकथा तो समस्ते जानिछंती जे आमे केऊ प्रकारर फूल अटु फूल मानंकु अर्थात दिव्य गुणधारी आत्मा मानंकु देखिबा पई बागवान बा बगीचार मालिक एठाको आसुछंती। सेवा केन्द्र रे तो माली माने रहिछंती ना सेही माली माने मध्य भिन्न भिन्न प्रकारर अछंती स्थूल फूल बगीचार माली माने भिन्न भिन्न प्रकारर अछंती कहार दरमा 500 टंका कहार हजारे आउ कहार 2000। मोगल गार्डन रो माली निश्चित भावरे बहुत बुद्धिवान होइथिबे तांकर दरमा मध्य निश्चित अधिक होइथिबो। एही ईश्वरीय परिवार मध्य बहुत विशाल बगीचा सदृश अटे एथिरे क्रम अनुजाई अनेक प्रकारर माली रहिछंती जे बहुत भल माली से बगीचा को मध्य सुंदर भावे सुशोभित करी थांती सुंदर सुंदर सुगंधित फूल गच्छ लगाई थांती। राष्ट्रपति भवन रा मोगल गार्डन केते सुंदर एही सृष्टि रूपी बगीचा हेउची बहुत विशाल बगीचा। एही बगीचा रे जणे ही मालिक अटंती एही कंटार जंगल रो बीज हेउची रावण ओ फूल बगीचा रो बीज हेउचंती शिव बाबा। तांको पितांको ठारु संपत्ति मिले थाए रावण ठारु संपत्ति मिले न थाए। रावण तो अभिशाप दे थाए जेते बेले श्रापित होई जाउछंती सेते बेले समस्ते सुखदाता बाबांको मने पकेई थांती। बाबा हेउछंती सदा सुखदाता माली मध्य भिन्न भिन्न प्रकारर रही थांती। बगीचार माली माने किपरी छोट छोट बगीचा तयारी करुछंती क्यों क्यों प्रकारर फूल अछि से कथा विचार करुछंती केबे केबे बहुत भल भल माली मध्य आसी थांती तांकर फूलर साजसजा बहुत भल होइथाय। यहा देखी बगीचार मालिक बहुत खुशी होइथांती ओहो एही माली तो बहुत भल भल आत्मा रूपी फूल को आनिछंती। ये हेउछंती बेहतर पिता बेहतर बाबांकर प्रत्येक कथा बेहत तुम्हें माने अंतर मनरे जानुछ ଯେ ବାବା ସମ୍ପୂର୍ଣ୍ଣ ସତ୍ୟ କହୁଛନ୍ତି। ଅଧାକଳ୍ପ ରାବଣ ରାଜ୍ୟ ଫୁଲ ବଗିଚାକୁ ରାବଣ ହିଁ କଣ୍ଟାର ଜଙ୍ଗଲ କରିଦେଉଛି। ଜଙ୍ଗଲରେ ତ କଣ୍ଟା ହିଁ କଣ୍ଟା ଥାଏ, କଣ୍ଟା ବହୁତ ଦୁଃଖ ଦେଇଥାଏ। ବଗିଚାରେ ଗୋଟିଏ ମଧ୍ୟ କଣ୍ଟା ନଥାଏ। ପିଲାମାନେ ଜାଣିଛନ୍ତି ରାବଣ ଦେହ ଅଭିମାନୀ କରିଦେଉଛି। ସବୁଠାରୁ ବଡ଼ କଣ୍ଟା ହେଲା ଦେହ ଅଭିମାନ। ବାବା ରାତ୍ରିରେ ବୁଝାଇଥିଲେ କାହାର କାହାର ସମ୍ପୂର୍ଣ୍ଣ କାମୀ ଦୃଷ୍ଟି ରହୁଛି, ତ ଆଉ କାହାର ଆଂଶିକ କାମୀ ଦୃଷ୍ଟି ରହୁଛି। କେହି କେହି ନୂଆ ନୂଆ ଆସିବା ସମୟରେ ବହୁତ ତୀବ୍ର ପୁରୁଷାର୍ଥ କରିଥାନ୍ତି, ଭାବନ୍ତି କେବେ ହେଲେ ବି ବିକାରଗ୍ରସ୍ତ ହେବୁ ନାହିଁ, ପବିତ୍ର ରହିବୁ। ସେହି ସମୟରେ ଶ୍ମଶାନୀ ବୈରାଗ୍ୟ ଆସିଥାଏ, ପୁଣି ଘରକୁ ଗଲେ ଅପବିତ୍ର ହୋଇଯାଆନ୍ତି, ଦୃଷ୍ଟି ବୃତ୍ତି ଖରାପ ହୋଇଯାଏ। ଏଠାକୁ ଯେଉଁମାନଙ୍କୁ ବହୁତ ଭଲ ଫୁଲ ଭାବି ବାବାଙ୍କ ପାଖକୁ ନେଇ ଆସିଥାନ୍ତି, କହିଥାନ୍ତି ବାବା ଇଏ ବହୁତ ଭଲ ଫୁଲ, ମାଳି ଅର୍ଥାତ୍ ବ୍ରାହ୍ମଣୀ ଆସି କାନରେ କହିଦିଅନ୍ତି, ବାବା ଇଏ ଏ ପ୍ରକାରର ଫୁଲ ଅଟନ୍ତି। ବାବା ତ ଅନ୍ତର୍ଯ୍ୟାମୀ ନୁହନ୍ତି, ମାଳି ପ୍ରତ୍ୟେକଙ୍କର ଚାଲିଚଳନ ବିଷୟରେ କହିଥାନ୍ତି ଯେ ବାବା ଏହାଙ୍କର ଦୃଷ୍ଟି ଠିକ ନାହିଁ, ଏହାଙ୍କର ଚାଲିଚଳନ ରାଜକୀୟ ନୁହେଁ, ଏହାଙ୍କର ଚଳଣୀ 10-20 ପରିବର୍ତ୍ତିତ ହୋଇଛି। ମୁଖ୍ୟ କର୍ମେନ୍ଦ୍ରିୟା ହେଉଛି ଆଖି, ଯିଏକି ବହୁତ ଧୋକା ଦେଇଥାଏ। ମାଳି ଆସି ବାଗବାନଙ୍କୁ ଅର୍ଥାତ୍ ନିମିତ୍ତ ବ୍ରାହ୍ମଣୀ ବାବାଙ୍କୁ ଆସି ସବୁ କଥା ଜଣାଇବା ଆବଶ୍ୟକ। ବାବା ପ୍ରତ୍ୟେକଙ୍କୁ ପଚାରିଥାନ୍ତି ତୁମେମାନେ କେଉଁ ପ୍ରକାରର ଫୁଲ ଆଣିଛ, କେହି ଗୋଲାପ, କେହି ମୋତି, ଆଉ କେହି ତ ଅରଖ ସଦୃଶ ଗୁଣହୀନ ଆତ୍ମାଙ୍କୁ ମଧ୍ୟ ନେଇ ଆସନ୍ତି। ଏଠାରେ ବହୁତ ଖବରଦାର ରହିଥାନ୍ତି। ଜଙ୍ଗଲ ଅର୍ଥାତ୍ ପୁରୁଣା ଦୁନିଆକୁ ଗଲେ ପୁଣି ଝାଉଁଳି ଯାଇଥାନ୍ତି। ବାବା ଦେଖିଥାନ୍ତି ଏହା କେଉଁ ପ୍ରକାରର ଫୁଲ ଅଟେ, ମାୟା ଏଭଳି ଯିଏକି ମାଳିମାନଙ୍କୁ ମଧ୍ୟ ବଶୀଭୂତ କରିନେଉଛି, ଯାହାଦ୍ୱାରା ମାଳିମାନେ ମଧ୍ୟ କଣ୍ଟା ସଦୃଶ ହୋଇଯାଉଛନ୍ତି। ବଗିଚାର ମାଲିକ ଅର୍ଥାତ୍ ବାବା ଆସିଲେ ପ୍ରଥମେ ବଗିଚାକୁ ଦେଖିଥାନ୍ତି ଏବଂ ବଗିଚାକୁ ସୁସଜ୍ଜିତ କରିଥାନ୍ତି। ପିଲାମାନେ ଖବରଦାର ରୁହ, ଅବଗୁଣକୁ ଦୂର କରିଚାଲ, ନଚେତ ବହୁତ ପଶ୍ଚାତାପ କରିବାକୁ ପଡ଼ିବ। ବାବା ଲକ୍ଷ୍ମୀ ନାରାୟଣ କରିବା ପାଇଁ ଆସିଛନ୍ତି, ତେବେ ଆମେ କଣ ଲକ୍ଷ୍ମୀ ନାରାୟଣ ନ ହୋଇ ଚାକର ହେବା କି? ନିଜକୁ ନିରୀକ୍ଷଣ କରିବାକୁ ହେବ, ମୁଁ ଏଭଳି ଉଚ୍ଚ ପଦ ପାଇଁ ଯୋଗ୍ୟ ହୋଇଛି? ତୁମେମାନେ ଏକଥା ତ ଜାଣିଛ ଯେ କଣ୍ଟାରୂପୀ ଜଙ୍ଗଲର ବୀଜ ହେଉଛି ରାବଣ ଓ ଫୁଲ ବଗିଚାର ବୀଜ ହେଉଛି ରାମ। ଏହିସବୁ କଥା ବାବା ବସି ବୁଝାଉଛନ୍ତି। ବାବା ବିଦ୍ୟାଳୟରେ ଦିଆଯାଉଥିବା ପାଠପଢ଼ାର ମହିମା କରୁଛନ୍ତି, କହୁଛନ୍ତି ସେ ପାଠପଢ଼ା ମଧ୍ୟ ଉତ୍ତମ ଅଟେ, କାରଣ ତାହା ରୋଜଗାରର ଉତ୍ସ ଅଟେ, ଲକ୍ଷ୍ୟ ଉଦ୍ଦେଶ୍ୟ ମଧ୍ୟ ରହିଥାଏ। ଏହା ମଧ୍ୟ ପାଠଶାଳା, ଏଠାରେ ମଧ୍ୟ ଲକ୍ଷ୍ୟ ଉଦ୍ଦେଶ୍ୟ ରହିଛି, ଅନ୍ୟ କୌଣସି ପାଠଶାଳାରେ ଏଭଳି ଲକ୍ଷ୍ୟ ଉଦ୍ଦେଶ୍ୟ ନାହିଁ। ତୁମର ଏକମାତ୍ର ଲକ୍ଷ୍ୟ କିପରି ନରରୁ ନାରାୟଣ ହେବ। ଭକ୍ତି ମାର୍ଗରେ ବହୁତ ଲୋକ ସତ୍ୟ ନାରାୟଣଙ୍କ କଥା ଶୁଣାଇଥାନ୍ତି, ପ୍ରତି ମାସରେ ବ୍ରାହ୍ମଣଙ୍କୁ ଡାକିଥାନ୍ତି, ବ୍ରାହ୍ମଣମାନେ ଗୀତା ଶୁଣାଇଥାନ୍ତି। ଆଜିକାଲି ତ ପ୍ରକୃତ ବ୍ରାହ୍ମଣ କେହି ନାହାନ୍ତି, କିନ୍ତୁ ତଥାପି ସମସ୍ତେ ଗୀତା ଶୁଣାଉଛନ୍ତି। ତୁମେମାନେ ହେଉଛ ପ୍ରକୃତ ବ୍ରାହ୍ମଣ, ସତ୍ୟ ପିତାଙ୍କର ସନ୍ତାନ, ତୁମେ ହିଁ ସତ୍ୟ କଥା ଶୁଣାଉଛ, ସତ୍ୟ ନାରାୟଣଙ୍କ କଥା, ଅମର କଥା, ତୃତୀୟ ନେତ୍ରର କଥା ମଧ୍ୟ ରହିଛି। ଭଗବାନ ବାଚ, ମୁଁ ତୁମକୁ ରାଜାମାନଙ୍କର ରାଜା କରୁଛି। ଦୁନିଆର କଥାକାରମାନେ ସମସ୍ତଙ୍କୁ ଗୀତା ଶୁଣାଉଛନ୍ତି, କଣ ତା ଦ୍ୱାରା କେହି ରାଜା ହୋଇଛନ୍ତି? ସଂସାରରେ ଏଭଳି କିଏ ଅଛନ୍ତି କି ଯିଏ କହିବେ ମୁଁ ନିଜେ ରାଜା ହେବି ନାହିଁ, କିନ୍ତୁ ତୁମକୁ ରାଜାମାନଙ୍କର ରାଜା କରିବି, ଏଭଳି କେବେ ଶୁଣିଛ? ବାବା କେବଳ ଜଣେ ହିଁ ଯିଏକି ପିଲାମାନଙ୍କୁ ବୁଝାଉଛନ୍ତି, ପିଲାମାନେ ଜାଣିଛନ୍ତି ସେମାନେ ଏଠାକୁ ମାଲିକଙ୍କ ନିକଟକୁ ସତେଜ ହେବା ପାଇଁ ଆସୁଛନ୍ତି। ଏଠାକୁ ଆସି ମାଳି ବି ହେଉଛନ୍ତି, ଫୁଲ ବି ହେଉଛନ୍ତି। ମାଳି ତ ନିଶ୍ଚିତ ହେବାକୁ ପଡ଼ିବ। ଭିନ୍ନ ଭିନ୍ନ ପ୍ରକାରର ମାଳି ରହିଛନ୍ତି, ତେବେ ସେବା ନ କଲେ ଭଲ ଫୁଲ କେମିତି ହେବ? ପ୍ରତ୍ୟେକ ନିଜର ଅନ୍ତର୍ମନକୁ ପଚାରିବା ଦରକାର ଯେ ମୁଁ କେଉଁ ପ୍ରକାରର ଫୁଲ ଅଟେ, କେଉଁ ପ୍ରକାରର ମାଳି ଅଟେ। ଏଥିପାଇଁ ପିଲାମାନଙ୍କୁ ବିଚାର ସାଗର ମନ୍ଥନ କରିବାକୁ ହେବ। ବ୍ରାହ୍ମଣୀ ଅର୍ଥାତ୍ ନିମିତ୍ତ ଟିଚର ଜାଣିଛନ୍ତି, ମାଳି ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ଥାଆନ୍ତି ନା। କେହି କେହି ବହୁତ ଭଲ ମାଳି ଆସିଥାନ୍ତି, ଯାହାଙ୍କର ବହୁତ ବଡ଼ ସୁନ୍ଦର ବଗିଚା ଥାଏ। ଭଲ ମାଳି ଭଲ ବଗିଚା ତିଆରି କରିଥାନ୍ତି, ଭଲ ଭଲ ଫୁଲ ନେଇ ଆସିଥାନ୍ତି, ଯେଉଁ ଫୁଲକୁ ଦେଖି ହୃଦୟ ଆନନ୍ଦିତ ହୋଇଯାଏ। କେହି କେହି ସାଧାରଣ ଫୁଲ ନେଇ ଆସନ୍ତି। ବଗିଚାର ମାଲିକ ବୁଝାଇଥାନ୍ତି ଯେ ଇଏ କେଉଁ ପଦ ପାଇବେ। ଏବେ ତ ପୁଣି ବି ଅଳ୍ପ ସମୟ ଅଛି, ଗୋଟିଏ ଗୋଟିଏ କଣ୍ଟାକୁ ଫୁଲ କରିବା ପାଇଁ ପରିଶ୍ରମ କରିବାକୁ ପଡ଼ୁଛି। କେହି କେହି ତ ଫୁଲ ହେବା ପାଇଁ ଚାହୁଁନାହାନ୍ତି, କଣ୍ଟା ହୋଇ ରହିବାକୁ ପସନ୍ଦ କରୁଛନ୍ତି। ବହୁତ କୁଦୃଷ୍ଟି ରହୁଛି। ଏଠାକୁ ଆସିଲେ ମଧ୍ୟ ସେମାନଙ୍କଠାରୁ ଦିବ୍ୟଗୁଣର ସୁଗନ୍ଧ ଆସୁନାହିଁ। ମାଲିକ ଚାହୁଁଛନ୍ତି ମୋର ସମ୍ମୁଖରେ ଫୁଲମାନେ ବସିବା ବହୁତ ଭଲ, ଯେଉଁମାନଙ୍କୁ ଦେଖି ଖୁସି ହୋଇଥାଏ। କାହାର ଦୃଷ୍ଟିବୃତ୍ତି ଖରାପ ହୋଇଥିଲେ ତାଙ୍କ ପ୍ରତି ନଜର ଯାଇନଥାଏ, ତେବେ ଜଣ ଜଣଙ୍କୁ ଦେଖିଥାନ୍ତି ଇଏ ମୋର କେଉଁ ପ୍ରକାରର ଫୁଲ ଅଟନ୍ତି, କେତେ ଦିବ୍ୟଗୁଣର ସୁଗନ୍ଧ ରହିଛି, କଣ୍ଟାରୁ ଫୁଲ ହୋଇଛନ୍ତି କି ନାହିଁ। ପ୍ରତ୍ୟେକ ନିଜେ ମଧ୍ୟ ବୁଝିପାରିବେ ଆମେ କେତେ ପର୍ଯ୍ୟନ୍ତ ଫୁଲ ହୋଇଛୁ। ସମ୍ପୂର୍ଣ୍ଣ ଫୁଲ ହେବା ପାଇଁ ପୁରୁଷାର୍ଥ କରୁଛୁ। ବାରମ୍ବାର କହୁଛନ୍ତି, ବାବା ଆମେ ଆପଣଙ୍କୁ ଭୁଲି ଯାଉଛୁ, ଯୋଗଯୁକ୍ତ ସ୍ଥିତିରେ ରହିପାରୁନାହୁଁ। ବାବା କହୁଛନ୍ତି, ଯଦି ମୋତେ ମନେ ପକାଇବ ନାହିଁ ତେବେ ଫୁଲ କେମିତି ହେବ? ଯୋଗ କରିଲେ ତ ପାପ ନାଶ ହେବ, ତେବେ ଯାଇ ତ ଫୁଲ ହୋଇ ପୁଣି ଅନ୍ୟକୁ ମଧ୍ୟ ଫୁଲ କରିପାରିବ। ଏହିଭଳି କଲେ ତୁମେ ମାଳି ପଦବାଚ୍ୟ ହୋଇପାରିବ। ବାବାଙ୍କୁ ମାଳିମାନଙ୍କର ଆବଶ୍ୟକତା ରହିଛି। କେହି ମାଳି ଅଛନ୍ତି କି? ନିଜେ କାହିଁକି ମାଳି ହୋଇପାରିବ ନାହିଁ? ସବୁ ବନ୍ଧନରୁ ମୁକ୍ତ ହେବାକୁ ପଡ଼ିବ ନା। ଏଥିପାଇଁ ଅନ୍ତର୍ମନରେ ବହୁତ ଉତ୍ସାହ ଆସିବା ଦରକାର। ସେବା କରିବା ପାଇଁ ବହୁତ ଉଲ୍ଲାସ ମଧ୍ୟ ରହିବା ଦରକାର। ବନ୍ଧନମୁକ୍ତ ହେବା ପାଇଁ ମେହନତ କରିବାକୁ ଆବଶ୍ୟକ। ଯାହାଙ୍କ ସହିତ ବହୁତ ସ୍ନେହ ଥାଏ ତାଙ୍କୁ ଛାଡ଼ି ଦିଆଯାଏ କି? ବାବାଙ୍କ ସେବା ନିମନ୍ତେ ଯେପର୍ଯ୍ୟନ୍ତ ନିଜେ ଫୁଲ ହୋଇ ଅନ୍ୟକୁ ଫୁଲ ନ କରିଛ, ତେବେ ଉଚ୍ଚ ପଦ କିପରି ପାଇବ? ତୁମକୁ ଏକୋଇଶ ଜନ୍ମ ପାଇଁ ଉଚ୍ଚ ପଦ ମିଳୁଛି। ସେଠାରେ ମହାରାଜା, ରାଜା, ବଡ଼ ବଡ଼ ସାହୁକାର ମଧ୍ୟ ରହିବେ, ପୁଣି କ୍ରମ ଅନୁସାରେ ଛୋଟ ସାହୁକାର ଏବଂ ପ୍ରଜା ମଧ୍ୟ ରହିବେ। ସେଥିମଧ୍ୟରୁ ମୁଁ କ'ଣ ହେବି? ଯିଏ ନିଜେ ପୁରୁଷାର୍ଥ କରିବେ ସିଏ ହିଁ କଳ୍ପକଳ୍ପାନ୍ତର ଉଚ୍ଚ ପଦ ପାଇବେ। ତେଣୁ ସମ୍ପୂର୍ଣ୍ଣ ବୁଦ୍ଧି ବଳ ଲଗାଇ ପୁରୁଷାର୍ଥ କରିବାକୁ ପଡ଼ିବ। ନରରୁ ନାରାୟଣ ହେବା ଉଚିତ। ଯିଏ ଭଲ ପୁରୁଷାର୍ଥୀ ହୋଇଥିବେ ସିଏ ହିଁ ଏହି ସବୁ କଥାକୁ କାର୍ଯ୍ୟକାରୀ କରିବେ। ପ୍ରତିଦିନ ଲାଭ କ୍ଷତିର ହିସାବ ରଖିବା ଉଚିତ। ବର୍ଷକରେ ଥରେ ନୁହେଁ, ପ୍ରତିଦିନ ନିଜର ଲାଭ କ୍ଷତିର ହିସାବ ରଖିବା ଆବଶ୍ୟକ। କ୍ଷତି ହେବା ଉଚିତ ନୁହେଁ। ଯଦି ଘାଟା ହେଲା ତେବେ ଥାର୍ଡ କ୍ଲାସ୍ ପଦ ପାଇବେ। ସ୍କୁଲରେ ମଧ୍ୟ କ୍ରମ ଅନୁସାରେ ରହିଥାନ୍ତି ନା। ମଧୁର ସନ୍ତାନମାନେ ଜାଣିଛନ୍ତି ସୃଷ୍ଟିରୂପୀ ବୃକ୍ଷର ବୀଜ ହେଉଛନ୍ତି ବାବା, ଯାହାଙ୍କର ଆଗମନରେ ଆମ ଉପରେ ବୃହସ୍ପତିଙ୍କର ଦଶା ରହୁଛି। ପୁଣି ରାବଣ ରାଜ୍ୟ ଆସିଲେ ରାହୁର ଦଶା ଆସିଯାଉଛି। ତାହା ହେଉଛି ସର୍ବୋତ୍ତମ ଦଶା। ଏହା ହେଉଛି ସର୍ବକନିଷ୍ଠ ଦଶା। ରାବଣ ଶିବାଳୟକୁ ଏକଦମ ବେଶ୍ୟାଳୟ କରିଦେଉଛି। ଏବେ ତୁମମାନଙ୍କ ଉପରେ ବୃହସ୍ପତିର ଦଶା ରହିଛି। ପ୍ରଥମେ ବୃକ୍ଷ ନୂଆ ହୋଇଥାଏ, ପୁଣି ଅଧା ସମୟ ଅତିକ୍ରାନ୍ତ ହେବା ପରେ ପୁରୁଣା ହୋଇଥାଏ। ବାଗବାନ ଅର୍ଥାତ୍ ବଗିଚାର ମାଲିକ ମଧ୍ୟ ଅଛନ୍ତି, ଏବଂ ଏଠାରେ ଥିବା ମାଳିମାନଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି। ପ୍ରତ୍ୟେକ ମାଳି ମାଲିକଙ୍କ ପାଖକୁ ଫୁଲ ନେଇ ଆସୁଛନ୍ତି। କେହି କେହି ଏଭଳି ଭଲ ଫୁଲ ଅର୍ଥାତ୍ ଦିବ୍ୟଗୁଣ ସମ୍ପୂର୍ଣ୍ଣ ଆତ୍ମାଙ୍କୁ ନେଇ ଆସୁଛନ୍ତି, ଯେଉଁମାନେ କି ବାବାଙ୍କ ସହିତ ମିଶିବା ପାଇଁ ବଡ଼ ଆତୁର ହୋଇଥାନ୍ତି। ବିଭିନ୍ନ ଯୁକ୍ତି ରଚନା କରି କନ୍ୟାମାନେ ଆସୁଛନ୍ତି। ସେଭଳି ଫୁଲକୁ ଦେଖି ବାବା କୁହନ୍ତି, ବହୁତ ସୁନ୍ଦର ଫୁଲ ଆଣିଛ। ଯଦିଓ ମାଳି ସେକେଣ୍ଡ କ୍ଲାସ୍ର ହୋଇଥାନ୍ତି, କିନ୍ତୁ ଆଣିଥିବା ଫୁଲ ଫାର୍ଷ୍ଟ କ୍ଲାସ୍ ହୋଇଥାନ୍ତି। ଯେଉଁମାନେ କି ବିଶ୍ୱର ମାଲିକ କରୁଥିବା ବାବାଙ୍କ ସହିତ ମିଶିବା ପାଇଁ ବଡ଼ ଉତ୍କଣ୍ଠା ପ୍ରକାଶ କରିଥାନ୍ତି। ଘରେ ମାଡ଼ ଖାଇବା ସମୟରେ ମଧ୍ୟ କହିଥାନ୍ତି, ଶିବ ବାବା ମୋତେ ରକ୍ଷା କର। ସେମାନଙ୍କୁ ହିଁ ପ୍ରକୃତ ଦ୍ରୌପଦୀ କୁହାଯିବ। ଯାହା ଅତିକ୍ରାନ୍ତ ହୋଇଗଲା ତାହାର ପୁଣି ପୁନରାବୃତ୍ତି ହେବ। କାଲି ତୁମେମାନେ ବାବାଙ୍କୁ ଡାକୁଥିଲ, ଆଜି ବାବା ଆସି ରକ୍ଷା ପାଇବାର ଉପାୟ ବତାଉଛନ୍ତି। କହୁଛନ୍ତି ପିଲାମାନେ ପ୍ରତିଦିନ ଜ୍ଞାନର ଭୂ ଭୂ କର। ତୁମେ ହେଉଛ ଭ୍ରମରୀ, ସିଏ ହେଉଛନ୍ତି ପତଙ୍ଗ। ସେମାନଙ୍କୁ ପରିବର୍ତ୍ତନ କରିବା ପାଇଁ ଜ୍ଞାନର ଭୂ ଭୂ କରିଚାଲ। କୁହ ଭଗବାନୁବାଜ କାମ ମହାଶତ୍ରୁ, ତାହା ଉପରେ ନିଜର ବିଜୟ ପ୍ରାପ୍ତ କଲେ ବିଶ୍ୱର ମାଲିକ ହୋଇଯିବ। କେବେ କେବେ ଅବଳାମାନଙ୍କର କଥା ହୃଦୟକୁ ଛୁଇଁଯାଏ, ଯାହାଦ୍ୱାରା ଏକଦମ ଥଣ୍ଡା ହୋଇଯାଇ କୁହନ୍ତି, ଠିକ୍ ଅଛି ତୁମେ ଯାଅ, ଏତେ ଶ୍ରେଷ୍ଠ ଜୀବନ ତିଆରି କରୁଥିବା ବାବାଙ୍କ ପାଖକୁ ଯାଅ। ମୁଁ ଭାଗ୍ୟରେ ନାହିଁ, କିନ୍ତୁ ତୁମେ ତ ଯାଅ। ଏପରି ଦ୍ରୌପଦୀମାନେ ବନ୍ଧନରେ ଥାଇ ବାବାଙ୍କୁ ଡାକୁଛନ୍ତି। ବାବା ସମସ୍ତଙ୍କ ପାଖକୁ ଲେଖନ୍ତି, ତୁମେ ଭ୍ରମରୀ ଭଳି ଜ୍ଞାନର ଭୂ ଭୂ କର। କେହି କେହି ଏଭଳି ସ୍ତ୍ରୀ ମଧ୍ୟ ଅଛନ୍ତି, ଯାହାଙ୍କୁ ସୁପର୍ଣ୍ଣଖା ପୁତନା କୁହାଯାଏ। ପୁରୁଷ ତାଙ୍କ କାନରେ ଭୂ ଭୂ କରିଥାନ୍ତି। ସେ କ୍ରୀଡ଼ା ସଦୃଶ ବିକାର ବିନା ରହିପାରନ୍ତି ନାହିଁ। ମାଲିକଙ୍କ ପାଖକୁ ଏଭଳି ଭିନ୍ନ ଭିନ୍ନ ପ୍ରକାରର ଫୁଲ ଅର୍ଥାତ୍ ଆତ୍ମା ଆସିଥାନ୍ତି, ଯାହାକି ନ କହିଲେ ଭଲ। କେହି କେହି ଏଭଳି କନ୍ୟାମାନେ ମଧ୍ୟ କଣ୍ଟା ସଦୃଶ ଅର୍ଥାତ୍ ବିକାରୀ ହୋଇଯାଉଛନ୍ତି। ତେଣୁ ବାବା କହୁଛନ୍ତି, ନିଜର ଜୀବନ କାହାଣୀ ଶୁଣାଅ। ବାବାଙ୍କୁ ନ ଶୁଣାଇ ଲୁଚାଇଲେ ତାହା ବୃଦ୍ଧି ପାଇବ। ଏଠାରେ ମିଥ୍ୟା ତ ଚଳିବ ନାହିଁ, ତୁମର ବୃତ୍ତି ଅଧିକ ଖରାପ ହୋଇଯିବ। ବାବାଙ୍କୁ ଶୁଣାଇଲେ ତୁମର ରକ୍ଷା ହୋଇଯିବ। ସତ୍ୟ କହିବା ଉଚିତ, ନଚେତ୍ ବିଲକୁଲ ମହାରୋଗୀ ହୋଇଯିବ। ବାବା କହୁଛନ୍ତି, ଯିଏ ବିକାରଗ୍ରସ୍ତ ହୁଅନ୍ତି ତାଙ୍କର ମୁହଁ କଳା ହୋଇଯାଏ। କଳା ମୁହଁ ଅର୍ଥାତ୍ ପତିତ। କୃଷ୍ଣଙ୍କୁ ମଧ୍ୟ ଶ୍ୟାମ ସୁନ୍ଦର କହିଥାନ୍ତି। କୃଷ୍ଣଙ୍କୁ କଳା କରିଦେଇଛନ୍ତି, ରାମଙ୍କୁ ନାରାୟଣଙ୍କୁ ମଧ୍ୟ କଳା ଦର୍ଶାଇଛନ୍ତି। ଏହାର ଅର୍ଥ କିଛି ବି ବୁଝିନାହାନ୍ତି। ତୁମ ପାଖରେ ଥିବା ନାରାୟଣଙ୍କ ଚିତ୍ର ଗୋରା, ଏହା ହିଁ ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ। ତୁମେ କଣ କଳା ନାରାୟଣ ହେବ କି? ମନ୍ଦିରରେ ଯେଉଁ ମୂର୍ତ୍ତି ତିଆରି କରିଛନ୍ତି ସେମାନେ ଏଭଳି ନଥିଲେ। ବିକାରଗ୍ରସ୍ତ ହେବା ପାଇଁ କଳା ମୁହଁ ହୋଇଯାଇଥାଏ, ଅର୍ଥାତ୍ ଆତ୍ମା କଳା ହୋଇଗଲା। ଆଇରନ୍ ଏଜ୍ ଅର୍ଥାତ୍ କଳିଯୁଗରୁ ଗୋଲ୍ଡେନ୍ ଏଜ୍ ଅର୍ଥାତ୍ ସତ୍ୟଯୁଗକୁ ଯିବାର ଅଛି, ସୁନାର ପକ୍ଷୀ ହେବାର ଅଛି। କାଲି କଲକତା ବାଲି କୁହାଯାଏ, କେତେ ଭୟଙ୍କର ରୂପ ଦର୍ଶାଇଛନ୍ତି, ନ କହିଲେ ଭଲ। ବାବା କହୁଛନ୍ତି, ପିଲାମାନେ ଏସବୁ ଭକ୍ତି ମାର୍ଗ, ଏବେ ତୁମକୁ ଜ୍ଞାନ ମାର୍ଗ ପ୍ରାପ୍ତ ହେଉଛି। ଆଚ୍ଛା, ମିଠା ମିଠା ଶିଖିଲ ଯେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ନିଜର ଉଡ଼ିବାର ଡେଣାକୁ ମୁକ୍ତ କରିବା ପାଇଁ ପରିଶ୍ରମ କରିବାକୁ ହେବ। ସର୍ବବନ୍ଧନରୁ ମୁକ୍ତ ହୋଇ ବୁଦ୍ଧିବାନ ମାଳି ହେବାକୁ ପଡ଼ିବ। କଣ୍ଟାକୁ ଫୁଲ କରିବାର ସେବା କରିବାକୁ ପଡ଼ିବ। ଦୁଇ ନମ୍ବର, ନିଜେ ନିଜକୁ ଦେଖିବାକୁ ହେବ ଯେ ମୁଁ କେତେ ସୁଗନ୍ଧଯୁକ୍ତ ଫୁଲ ହେଲିଣି, ମୋର ମନୋଭାବ ଶୁଦ୍ଧ ଅଛି, ମୋର ଦୃଷ୍ଟି ଧୋକା ଦେଉନାହିଁ ତ। ନିଜର ଚାଲିଚଳଣୀର ହିସାବ ରଖି ଦୁର୍ବଳତାଗୁଡ଼ିକୁ ବାହାର କରି ଦେବାକୁ ହେବ। ବରଦାନ, ସ୍ୱରାଜ୍ୟ ଅଧିକାରୀର ନିଶା ଏବଂ ନିଶ୍ଚୟ ଆଧାରରେ ସର୍ବଦା ଶକ୍ତିଶାଳୀ ହେଉଥିବା ସହଜ ଯୋଗୀ ନିରନ୍ତର ଯୋଗୀ ହୁଅ। ସ୍ୱରାଜ୍ୟ ଅଧିକାରୀର ଅର୍ଥ ହେଲା ନିଜର ପ୍ରତ୍ୟେକ କର୍ମେନ୍ଦ୍ରିୟା ଉପରେ ରାଜ୍ୟ ଅର୍ଥାତ୍ ଶାସନ କରୁଥିବା ଆତ୍ମା। କେବେ ସଂକଳ୍ପରେ ମଧ୍ୟ କର୍ମେନ୍ଦ୍ରିୟା ଗୁଡ଼ିକ ଧୋକା ଦେଉନଥିବେ। ଯଦି ଟିକିଏ ବି ଦେହ ଅଭିମାନ ଆସିଲା, ତେବେ ସହଜରେ କ୍ରୋଧ ବା ଉତ୍ତେଜନା ଆସିଯିବ। କିନ୍ତୁ ଯିଏ ସ୍ୱରାଜ୍ୟ ଅଧିକାରୀ ଆତ୍ମା, ସେ ସର୍ବଦା ନିରୀହଙ୍କାରୀ ଏବଂ ନିର୍ମାଣ ଚିତ୍ତ ହୋଇ ସେବା କରିଥାନ୍ତି। ସେଥିପାଇଁ ମୁଁ ସ୍ୱରାଜ୍ୟ ଅଧିକାରୀ ଆତ୍ମା ଅଟେ। ଏହି ନିଶ୍ଚୟ ଏବଂ ନିଶା ଆଧାରରେ ଶକ୍ତିଶାଳୀ ହୋଇ ମାୟାଜିତ ତଥା ଜଗଜିତ ହୁଅ, ତାହାହେଲେ ସହଜ ଯୋଗୀ ଏବଂ ନିରନ୍ତର ଯୋଗୀ ହୋଇଯିବ। ସ୍ଲୋଗାନ, ଯଦି ଲାଇଟ୍ ହାଉସ୍ ଅର୍ଥାତ୍ ବତୀଘର ହୋଇ ନିଜର ମନବୁଦ୍ଧି ଦ୍ୱାରା ଚତୁର୍ଦିଗରେ ଆଲୋକ ବିଚ୍ଛୁରିତ କରିବା ସେବାରେ ବ୍ୟସ୍ତ ରହିବ, ତେବେ କୌଣସି କଥାରେ ଭୟ ଲାଗିବ ନାହିଁ। ଓମ୍ ଶାନ୍ତି।